ନର୍ମଦା ନାୟକ ମୁଁ 7 ନମ୍ବର ୱାର୍ଡରୁ ଏଫଆଇଆର କଲୋନୀ କହୁଛି 18/2। ଆମକୁ ପ୍ରତିଦିନ ଅଳିଆ ଗାଡ଼ି ଆସୁଛି, ଆମେ ଅଳିଆ ଦେଉଛୁ ଅଲଗା ଅଲଗା କରିକି। ସବୁଦିନେ ସକାଳେ ଜଣେ ସ୍ୱିପର ଆସୁଛନ୍ତି, ଆମେ ଟୋଟାଲ ଅଳିଆ ସବୁ ସଫା କଲା ନେଇଯାଉଛନ୍ତି, ଆଉ ସେଥିପାଇଁ ବହୁତ ଖୁସି ଅଛୁ ଆଉ। ଏଥିପାଇଁ ଧନ୍ୟବାଦ।